ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେରଳମ୍ରେ ଆଜି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ ମାଲଦାରେ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ହେଫାଜତକୁ ପଠାଇଲେ ନ୍ୟାୟାଳୟ। ମୁକ୍ତ, ସ୍ୱଚ୍ଛ ଏବଂ ନିରପେକ୍ଷ ବିଧାନସଭା ନିର୍ବାଚନ ସୁନିଶ୍ଚିତ କରିବା ଲାଗି ପଶ୍ଚିମବଙ୍ଗର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ। ମଧ୍ୟପ୍ରାଚ୍ୟରେ ସୃଷ୍ଟ ପରିସ୍ଥିତି ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ମାର୍ଚ୍ଚ ମାସରେ 220 ଜାହାଜ ପରିବହନ କରିଥିବା ସୂଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 5 ପରାସ୍ତ କଲା ପଞ୍ଜାବ କିଙ୍ଗସ୍। କେରଳମ୍ରେ ନିର୍ବାଚନ ପ୍ରଚାର ପାଇଁ ଆଉ ମାତ୍ର 4 ବାକି ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ଜାତୀୟ ସ୍ତରୀୟ ନେତାମାନେ ପ୍ରଚାର ପାଇଁ ରାଜ୍ୟକୁ ଆସୁଛନ୍ତି। ବରିଷ୍ଠ ବିଜେପି ନେତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 3 ତିରୁଭଲ୍ଲାରେ ଏନ୍ଡିଏ ସାଧାରଣ ବୈଠକରେ ଯୋଗଦେବେ। ପରେ ଶ୍ରୀ ମୋଦି ଥିରୁଅନନ୍ତପୁରମ୍ ଯାତ୍ରା କରିବେ। ସେଠାରେ ସେ କିଲିପଲମ୍ରୁ କରମଣା ପର୍ଯ୍ୟନ୍ତ ରୋଡ୍ ଶୋ'ରେ ଭାଗ ନେବେ। ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ଆଲପୁଝାରେ ୟୁଡିଏଫ୍ ପ୍ରଚାରରେ ଅଂଶଗ୍ରହଣ କରିବେ। ସେ କୋଚି ଏବଂ କୁନ୍ନାଥୁନାଡ଼ରେ ମଧ୍ୟ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେବେ। ସିପିଏମ୍ ମହାସଚିବ ଏମ୍ଏ ବେବି ଆଜି କୋଟ୍ଟାୟମ୍ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଆସନ୍ତାକାଲି ସେ ତିରୁଭଲ୍ଲାପୁରମ୍ରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ଜାତୀୟ ସ୍ତରୀୟ ନେତାମାନେ ମଧ୍ୟ କେରଳମ୍ର ବିଭିନ୍ନ ଜିଲ୍ଲାରେ ପ୍ରଚାର କରୁଥିବାବେଳେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିର୍ବାଚନୀ ସଭା ଓ ରୋଡ୍ ଶୋ ଆୟୋଜନ କରାଯାଉଛି। ପଶ୍ଚିମବଙ୍ଗର ମାଲଦାରେ କାଲିଆଚୌକ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୋଫାକେରୁଲ ଇସ୍ଲାମକୁ 14 ଏବଂ ଆକ୍ରାମୁଲ ବାଗାନୀଙ୍କୁ 6 ପାଇଁ ପୋଲିସ ହେଫାଜତକୁ କୋର୍ଟ ପଠାଇଛନ୍ତି। ବିଡିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଭିଡ଼କୁ ଉସ୍କାଇବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଥିଲା। ପ୍ରତିବାଦକାରୀମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବାକୁ ଦାବି କରୁଥିଲେ ଏବଂ ନ୍ୟାୟିକ ଅଧିକାରୀମାନଙ୍କୁ 9 ଅଧିକ ସମୟ ଧରି କାର୍ଯ୍ୟାଳୟ ଭିତରେ ପଣବନ୍ଦୀ କରି ରଖିଥିଲେ। ସେହି ସମୟରେ ଅଧିକାରୀମାନଙ୍କୁ କୌଣସି ଖାଦ୍ୟ କିମ୍ବା ପାଣି ଦିଆଯାଇନଥିଲା। ଗତ ବୁଧବାର କାଲିଆଚୌକ 2 ବିଡିଓ କାର୍ଯ୍ୟାଳୟରେ 7 ନ୍ୟାୟିକ ଅଧିକାରୀଙ୍କ ପଣବନ୍ଦୀର ତଦନ୍ତ ପାଇଁ ଏକ 40 ଏନ୍ଆଇଏ ଦଳ ମାଲଦା ଜିଲ୍ଲାରେ ପହଞ୍ଚିଛନ୍ତି। କେନ୍ଦ୍ରୀୟ ବାହିନୀ ସେମାନଙ୍କୁ ଉଦ୍ଧାର କରିବା ସମୟରେ ହୋଇଥିବା ଆକ୍ରମଣକୁ ମଧ୍ୟ ତଦନ୍ତ ଅନ୍ତର୍ଭୁକ୍ତ କରାଯାଇଛି। ଏନ୍ଆଇଏ ଦଳ ମୋଟାବାରୀ ପୋଲିସ ଷ୍ଟେସନରେ ପହଞ୍ଚ ପରେ ବିଡିଓ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ମଣିପୁରରେ ଗତକାଲି ସୁରକ୍ଷା ବାହିନୀ ଟେଙ୍ଗନୋପାଲ ଜିଲ୍ଲାରୁ 4 ବିଦ୍ରୋହୀଙ୍କୁ ଗିରଫ କରିଛି। ଟେଙ୍ଗନୋପାଲ ଜିଲ୍ଲାର ସୀମାରେଖା ମ୍ୟାମାର ସହିତ ରହିଛି। ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଟେଙ୍ଗନୋପାଲ ଜିଲ୍ଲାର ମୋରେହ ପୋଲିସ ଷ୍ଟେସନ ଅନ୍ତର୍ଗତ ୟାଙ୍ଗୋବୁଙ୍ଗ ଗ୍ରାମରୁ 4 ବିଦ୍ରୋହୀଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ବିଦ୍ରୋହୀମାନେ ମଣିପୁରର ନ୍ୟାସନାଲ୍ ରିଭଲ୍ୟୁସନାରୀ ଫ୍ରଣ୍ଟ, ପିପୁଲ୍ସ ଲିବରେସନ ଆର୍ମି ଏବଂ କାଙ୍ଗଲେଇପାକ୍ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଅଟନ୍ତି। ଏହି 3 ସଂଗଠନକୁ ସରକାର ପୂର୍ବରୁ ନିଷିଦ୍ଧ ଘୋଷଣା କରିସାରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ, ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ, କୋଲକାତାର ପୁଲିସ୍ କମିଶନର, ବିଭାଗୀୟ କମିଶନର, ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ, ଆଇଜି, ଜିଲ୍ଲା ମାଜିଷ୍ଟ୍ରେଟ୍, ସିପି, ଏସ୍ଏସ୍ପି ଏବଂ ଏସ୍ପିଙ୍କୁ ମୁକ୍ତ, ସ୍ୱଚ୍ଛ ଏବଂ ନିରପେକ୍ଷ ବିଧାନସଭା ନିର୍ବାଚନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ କହିଛନ୍ତି ଭୋଟରମାନଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ଏବଂ ନିର୍ବାଚନ ହିଂସା, ଭୟ ଏବଂ ପ୍ରଲୋଭନରୁ ମୁକ୍ତ ହେବା ଉଚିତ। ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ନିର୍ବାଚନ ସମୟରେ କୌଣସି ବୁଥ୍ ଜବରଦଖଲ କିମ୍ବା ପ୍ରତିବନ୍ଧକ ସୃଷ୍ଟି କରାଯିବା ଉଚିତ ନୁହେଁ। ଆବୁଧାବିର ହାସାନ ଗ୍ୟାସ୍ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 4 ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ଏକ ଭଗ୍ନାବଶେଷ ପଡ଼ିଯିବାରୁ ଏଭଳି ଘଟିଥିଲା। ଏଥିରେ ଜଣେ ଇଜିପ୍ଟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 4 ସାମାନ୍ୟ ଆହତ ହୋଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଇରାନ୍ ନିୟନ୍ତ୍ରିତ ହର୍ମୁଜ୍ ପ୍ରଣାଳୀ ଦେଇ ମୋଟ 220 ଜାହାଜ ପରିବହନ କରିଥିବାବେଳେ ସେଥିମଧ୍ୟରୁ ଅଧାରୁ ଅଧିକ ତରଳ ଇନ୍ଧନ ବୋଝେଇ ଟ୍ୟାଙ୍କର ଥିଲା ବୋଲି ସୂଚନା ଦିଆଯାଇଛି। ମ୍ୟାରିନ୍ ଟ୍ରାଫିକ୍ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ 111 କ୍ରସିଂ କିମ୍ବା ମାସିକ ମୋଟ୍ କ୍ରସିଂର 51% କେବଳ ତରଳ ଟ୍ୟାଙ୍କର ଦ୍ୱାରା କରାଯାଇଥିଲା। ତଥ୍ୟ ଅନୁଯାୟୀ ମାସକ ମଧ୍ୟରେ କୌଣସି ଏଲ୍ଏନ୍ଜି ସେହି ବାଟ ଦେଇ ପରିବହନ କରାଯାଇ ନାହିଁ। ଇରାନ୍ ଆକ୍ରମଣରୁ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳକୁ ସୁରକ୍ଷା ଦେବା ପାଇଁ ପ୍ରତିରକ୍ଷା ଶକ୍ତି ବ୍ୟବହାରକୁ ଅଧିକାର ଦେବା ସମ୍ପର୍କିତ ଭୋଟଦାନ ପ୍ରକ୍ରିୟାକୁ ଜାତିସଂଘ ସୁରକ୍ଷା ପରିଷଦ ସ୍ଥଗିତ ରଖିଛି। ବାହାରିନ୍ ଦ୍ୱାରା ଆଗତ ଏକ ପ୍ରସ୍ତାବ ଉପରେ ଗତକାଲି 15 ସଦସ୍ୟ ବିଶିଷ୍ଟ ସଂସ୍ଥା ଭୋଟଦାନ ଲାଗି ସ୍ଥିର କରାଯାଇଥିଲା, ତେବେ ଶେଷ ମୁହୂର୍ତ୍ତରେ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଥିଲା। ଗତକାଲି ଗୁଡ୍ ଫ୍ରାଇଡେ ଥିବାରୁ ଏହି ପରିବର୍ତ୍ତନ କରାଯାଇଛି। ଜାତିସଂଘ ପକ୍ଷରୁ ଚିଠା ପ୍ରସ୍ତାବ ଉପରେ ଆଲୋଚନା ଲାଗି କୌଣସି ନୂଆ ତାରିଖ ଘୋଷଣା କରାଯାଇ ନାହିଁ। ହିନ୍ଦୁକୁଶ ପର୍ବତମାଳାରେ ଗତକାଲି 5.8 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି। ଆଫଗାନିସ୍ତାନ ଏବଂ ପଡ଼ୋଶୀ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଆଫଗାନିସ୍ତାନର ସମ୍ବାଦ ସରବରାହ ସଂସ୍ଥା ଅନୁଯାୟୀ ଏହି ଭୂକମ୍ପରେ କେନ୍ଦ୍ରୀୟ କାବୁଲ ପ୍ରଦେଶର ବାଗ୍ରାମୀ ଜିଲ୍ଲାରେ 8 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ ଜଣେ ଆହତ ହୋଇଛନ୍ତି। ଜର୍ମାନ୍ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଅନୁଯାୟୀ ଭୂମିକମ୍ପ 181 କିଲୋମିଟର ଗଭୀରତାରେ ହୋଇଥିଲା। ଭୂମିକମ୍ପର ତୀବ୍ରତା 5.9 ଓ 5.8 ମଧ୍ୟରେ ହୋଇଥିବା କୁହାଯାଇଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଗତକାଲି ଜେଦ୍ଦାରେ ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ସାକ୍ଷାତ କରିଛନ୍ତି। ସାଉଦି ପ୍ରେସ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ ବୈଠକ ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଓ ବିକାଶ ନିମନ୍ତେ ଉପଲବ୍ଧ ସୁଯୋଗଗୁଡ଼ିକର ସମୀକ୍ଷା କରିଥିଲେ। ଆଞ୍ଚଳିକ ବିକାଶ, ସାମୁଦ୍ରିକ ଏବଂ ଶକ୍ତି ସୁରକ୍ଷା ଉପରେ ବୃଦ୍ଧି ପାଉଥିବା ସାମରିକ ଆକ୍ରମଣ ଏବଂ ବିଶ୍ୱ ଅର୍ଥନୀତି ଉପରେ ଏହାର ପ୍ରଭାବକୁ ଦୂର କରିବା ଲାଗି ମିଳିତ ପ୍ରୟାସ ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ। ଜର୍ଜିଆ ମେଲୋନି ଦୁଇଦିନିଆ ଉପସାଗରୀୟ ରାଷ୍ଟ୍ର ଗସ୍ତ ଅବସରରେ ଗତକାଲି ସାଉଦି ଆରବରେ ପହଞ୍ଚିଥିଲେ। ଉପସାଗରୀୟ ଅଞ୍ଚଳର କେତେକ ଅଂଶରେ ଇରାନ୍ ଆକ୍ରମଣ ପରେ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଇବା ଏବଂ ଶକ୍ତି ସୁରକ୍ଷା ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ମଧ୍ୟରେ ସେ ଏହି ଗସ୍ତ କରିଛନ୍ତି। ଗତ ଫେବୃୟାରୀ ମାସରୁ ଇରାନ୍ ବିରୋଧରେ ଆମେରିକା ଓ ଇସ୍ରାଏଲ୍ ଆକ୍ରମଣ ଆରମ୍ଭ ହେବା ପରେ କୌଣସି ୟୁରୋପୀୟ ସଂଘ ନେତାଙ୍କ ଏହା ପ୍ରଥମ ସାଉଦି ଆରବ ଗସ୍ତ। ଇରାନ୍ର ପରମାଣୁ ଭିତ୍ତିଭୂମି ଉପରେ ସାମରିକ ଆକ୍ରମଣକୁ ପ୍ରତିହତ କରିବାରେ ବିଫଳ ହେବା ପରେ ଏଥିରେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ଜଡ଼ିତ ଥିବା ଇରାନ୍ର ପରମାଣୁ ଶକ୍ତି ସଂଗଠନ ଅଭିଯୋଗ କରିଛି। ସେଠାକାର ସରକାରୀ ଟେଲିଭିଜନରେ ପ୍ରସାରିତ ତଥ୍ୟ ଅନୁଯାୟୀ ଇରାନ୍ ଦାବି କରିଛି, ସମ୍ପ୍ରତି ଆମେରିକା ଇସ୍ରାଏଲ୍ ଆକ୍ରମଣ ବିରୋଧରେ କହିବାକୁ ବିଶ୍ୱସ୍ତରୀୟ ପର୍ଯ୍ୟବେକ୍ଷକଙ୍କ ମନା କରିବା ନେଇ ସନ୍ଦେହ ପ୍ରକାଶ ପାଇଛି। ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଥିବା ଏକ ବିବୃତ୍ତି ଅନୁଯାୟୀ ଇରାନ୍ ପରମାଣୁ ଶକ୍ତି ସଂଗଠନର ମୁଖ୍ୟ ମହମ୍ମଦ ଇସ୍ଲାମୀ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂଗଠନର ନିର୍ଦ୍ଦେଶକ ଜେନେରାଲ୍ ରାଫେଲ୍ ଗ୍ରୋସିଙ୍କ ସହ ନିରନ୍ତର ଯୋଗାଯୋଗ କରିଛନ୍ତି। ଇସ୍ଲାମୀ ଇରାନ୍ର ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣକୁ ଅବୈଧ ବୋଲି ଆନୁଷ୍ଠାନିକ ଭାବରେ ନିନ୍ଦା କରିବାକୁ ଅନୁରୋଧ କରିଛନ୍ତି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ରାଜସ୍ଥାନର ସ୍ୱାମୀ ବ୍ରହ୍ମଦେବ ଜୀବ ମହାରାଜଙ୍କ ସହ ଆଜି ବାର୍ତ୍ତାଳାପ ପ୍ରଚାର କରାଯିବ। ସ୍ୱାମୀ ବ୍ରହ୍ମଦେବ ଜୀବ ମହାରାଜଙ୍କୁ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟ୍ରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 5 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। 210 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ 18/4 5 ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ହରାଇ 209 ରନ୍ କରିଥିଲା। ଆୟୁଷ ମହାତ୍ରେ ସର୍ବାଧିକ 73 ରନ୍ ସ୍କୋର କରିଥିଲେ। ଆଇପିଏଲ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅପରାହ୍ନ 3:30 ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30 ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। କେରଳମ୍ରେ ଆଜି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ ମାଲଦାରେ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାରେ ଗିରଫ 2 ଅଭିଯୁକ୍ତଙ୍କୁ ପୁଲିସ୍ ହେଫାଜତକୁ ପଠାଇଲେ ନ୍ୟାୟାଳୟ। ମଧ୍ୟପ୍ରାଚ୍ୟରେ ସୃଷ୍ଟ ପରିସ୍ଥିତି ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ମାର୍ଚ୍ଚ ମାସରେ 220 ଜାହାଜ ପରିବହନ କରିଥିବା ସୂଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 5 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗସ୍। ସମ୍ବାଦ ଶେଷ ହେଲା।